ନମସ୍କାର ଶ୍ରୋତା ବନ୍ଧୁ, ଆଶା କରୁଛୁ ଆପଣମାନେ ଭଲରେ ଥିବେ। ଆସନ୍ତୁ ଶୁଣିବା କିସ୍ ଚିରାଗବାଣୀରେ ହାରିବ କରୋନା ଜିତିବ ଆମେ। ଏହି କାର୍ଯ୍ୟକ୍ରମରେ କରୋନା ସମ୍ବନ୍ଧୀୟ ଦୈନିକ ସୂଚନା। ଗତକାଲି ସମ୍ପୂର୍ଣ୍ଣ ଓଡ଼ିଶାରେ 43,796 ଜଣଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ 43 ଜଣଙ୍କର ସ୍ୱାବ ରିପୋର୍ଟ ପଜିଟିଭ ଆସିଥିଲା। ଗତକାଲି କନ୍ଧମାଳ ଏବଂ କୋରାପୁଟରେ କୋଭିଡ୍ ପଜିଟିଭ୍ ସଂଖ୍ୟା ଶୂନ୍ୟ ରହିଥିଲା। ସେହିପରି ସମ୍ପୂର୍ଣ୍ଣ ରାଜ୍ୟରେ ଗତକାଲି 42 ଜଣ କରୋନାରୁ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଛନ୍ତି। ସେଥିମଧ୍ୟରୁ କୋରାପୁଟରୁ 2 ଜଣ ସୁସ୍ଥ ଅଛନ୍ତି। ଗତକାଲି ସମୀକ୍ଷକମାନେ ଜଣଙ୍କର କରୋନା ପାଇଁ ମୃତ୍ୟୁ ହୋଇଛି ବୋଲି ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ଜଣଙ୍କର ମୃତ୍ୟୁ ଗତକାଲି ହୋଇନାହିଁ, ଆଗରୁ ହୋଇଥିବା ମୃତ ବ୍ୟକ୍ତିମାନଙ୍କ ଯାଞ୍ଚ ରିପୋର୍ଟରୁ ଜଣାପଡ଼ିଛି। ତାହା ସହିତ ଆମେ ଆପଣଙ୍କୁ ଜଣାଇଦେବା ପାଇଁ ଚାହୁଁଛୁ ଯେ ଗତ 2 ଦିନ ମଧ୍ୟରେ ସମ୍ପୂର୍ଣ୍ଣ ରାଜ୍ୟରେ 1,94,998 ଜଣଙ୍କୁ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ସଙ୍ଗେ ସଙ୍ଗେ କିଛି ଜଣଙ୍କୁ ତୃତୀୟ ଡୋଜ୍ ବା ପ୍ରିକସନ୍ ଡୋଜ୍ରେ ମଧ୍ୟ ଟିକାକରଣ କରାଯାଇଥିଲା। ସେଥିମଧ୍ୟରୁ କନ୍ଧମାଳରୁ 1,651 ଜଣଙ୍କୁ ପ୍ରଥମ ଡୋଜ୍, 2,762 ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ 7 ଜଣଙ୍କୁ ତୃତୀୟ ଡୋଜ୍ ବା ପ୍ରିକସନ୍ ଡୋଜ୍ରେ ଟିକାକରଣ କରାଯାଇଥିଲା। ସେହିପରି କୋରାପୁଟରେ 6,153 ଜଣଙ୍କୁ ପ୍ରଥମ ଡୋଜ୍, 3,844 ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ 41 ଜଣଙ୍କୁ ତୃତୀୟ ଡୋଜ୍ ବା ପ୍ରିକସନ୍ ଡୋଜ୍ରେ ଟିକାକରଣ କରାଯାଇଥିଲା। ତେବେ ଶ୍ରୋତାବନ୍ଧୁ, ଗତ କିଛି ଦିନ ହେବ ଓଡ଼ିଶାରେ କୋଭିଡ୍ ପଜିଟିଭ୍ ସଂଖ୍ୟା କମି ଆସିଥିଲେ ମଧ୍ୟ ନୂଆ କରୋନା ଭୂତାଣୁ ଓମିକ୍ରନ୍ର ଭୟାବହତାକୁ ଆଡ଼େଇ ଦିଆଯାଇପାରିବ ନାହିଁ। ତେଣୁ ଏହି ଓମିକ୍ରନ୍ ସଂକ୍ରମଣରୁ ଦୂରେଇ ରହିବା ପାଇଁ କୋଭିଡ୍ ନିୟମାବଳୀ ନିଶ୍ଚୟ ପାଳନ କରନ୍ତୁ। ନିୟମିତ ସାବୁନରେ ହାତ ଧୋଇବା ଅଭ୍ୟାସ ଜାରି ରଖନ୍ତୁ। ମାସ୍କ ପରିଧାନ କରନ୍ତୁ। ଜନଗହଳି ବା ଭିଡ଼ରୁ ଦୂରେଇ ରୁହନ୍ତୁ। ସମ୍ପୂର୍ଣ୍ଣ ଟିକାକରଣ କରାଇ ନିଅନ୍ତୁ। ସତର୍କ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ। କରୋନା ସମ୍ବନ୍ଧୀୟ ଅଧିକ ତଥ୍ୟ ଜାଣିବାକୁ ଚାହୁଁଥିଲେ ରାଜ୍ୟ ହେଲ୍ପଲାଇନ୍ ନମ୍ବର 104କୁ କଲ୍ କରନ୍ତୁ। ଧନ୍ୟବାଦ।